ଗୌରୀଶଙ୍କୁ କହୁଛି, ଆମର ବରଗାରୀ ନଗର 66 ନମ୍ବର ୱାର୍ଡରୁ। ଆମ ଘର ପାଖରେ ଯୋଉ ଡ୍ରେନ୍ ଦିଆହେଇଛି ସେ ଡ୍ରେନ୍ ଉପରେ ସ୍ଲାବ୍ ପର୍ଯ୍ୟନ୍ତ ପଡିନାହିଁ, ଅଳିଆ ବି ଜାମ୍ ହେଇଯାଇଛି ଡ୍ରେନ୍ରେ, ପାଣି ବର୍ଷା ଦିନେ ପାଣି ଓଭରଫ୍ଲୋ କରିକି ବାହାରୁଛି, ରାସ୍ତାଘାଟ ଅଳିଆ ପାଣିରେ ଅଦା ହଉଛି। ଦୟାକରି ଆପଣ ଯଦି ଡ୍ରେନ୍ ଉପରେ ଯଦି ସ୍ଲାବ୍ ପକେଇକିରି ଡ୍ରେନ୍ ତାକୁ ଯଦି ସଫା କରନ୍ତେ ତାହେଲେ ଆମେ ସାହି ବାସିନ୍ଦା ଚିର ସଫା କରିବୁ।